ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। କଟକର ଐତିହାସିକ ବାଲିଯାତ୍ରା ଆଜିଠାନୁ ହେଲା ମୂଲ। ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପବିତ୍ର କାର୍ତ୍ତିକ ପୂର୍ଣ୍ଣି ଅବସରରେ ରାଇଜେ ନୌବାଣିଜ୍ୟ ପରମ୍ପରା ଅନୁସାରେ ନଦୀ ଆର୍ ବନ୍ଦମାନଙ୍କେ ଲୁକେ ଭସାଲେ ଡଙ୍ଗା। ପୁରୀ ଶ୍ରୀମନ୍ଦିରନ ରାଜରାଜେଶ୍ୱର ଆର୍ ସୁନାବେସ୍ତି ଦର୍ଶନ ଦେଲେ ମହାପ୍ରଭୁ। ଇ ବଛର ଖରିଫ ଋତୁ ଲାଗି ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ 69 ଟଙ୍କା ବଢ଼ାଇଲେ ସରକାର। ଆଉର୍ ଦେଶେ ପାଲିତ ହେଉଛେ ଶିଖ ଧର୍ମଗୁରୁ ଗୁରୁ ନାନକଙ୍କ ଜୟନ୍ତୀ। କାର୍ତ୍ତିକ ପୂର୍ଣ୍ଣି ଅବସରରେ ଆଜିଠାନୁ କଟକର ଐତିହାସିକ ବାଲିଯାତ୍ରା ମୂଲ ହୋଇଛେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଛନ୍। ଭାରତନ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସୁଶ୍ରୀ ଇନା ଏଚ୍ କୃଷ୍ଣମୂର୍ତ୍ତି ଇବଛର ବାଲିଯାତ୍ରାତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍। ସମାରୋହତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ସହିତ କଟକର ସାଂସଦ ଆର୍ ବିଧାୟକମାନେ ଯୋଗ ଦେଇଛନ୍। 8 ଦିନ ଧରିକରି ହେବାର୍କେ ଥିବାର ଓଡ଼ିଶାର ଐତିହ୍ୟ କଳା ସଂସ୍କୃତି ମନୋରଞ୍ଜନ ଖାଦ୍ୟ ହସ୍ତଶିଳ୍ପ ବ୍ୟବସାୟ ଆଉ ବାଣିଜ୍ୟ ମହୋତ୍ସବଥି ଦେଶ ବିଦେଶନୁ ପର୍ଯ୍ୟଟକମାନଙ୍କର ଭିଡ଼ ଜମ୍ସି। ଐତିହାସିକ ବାଲିଯାତ୍ରା ଆଉ ବୋଇତ ବନ୍ଦାଣ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ବାଲିଯାତ୍ରା ଓଡ଼ିଶାର ଗୌରବମୟ ସାମୁଦ୍ରିକ ବାଣିଜ୍ୟ ପରମ୍ପରା ଆଉ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଆଏ ବୋଲି ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମଟି ଉଲ୍ଲେଖ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଅବସରରେ ଶୁଭେଚ୍ଛା ଜଣାଇକରି ଭାରତୀୟ ସଂସ୍କୃତି ଆର୍ ଆଧ୍ୟାତ୍ମିକତା ସହିତ ଯୋଡ଼ି ହୋଇକରି ଥିବାର ଏ ଦିବ୍ୟ ଅବସର ଶଙ୍କର ଜୀବନେ ସୁଖ ଶାନ୍ତି ଆନିଦେଉ ବୋଲି କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଏ ପରମ୍ପରା ଓଡ଼ିଶାର ଗର୍ବ ଆଉ ସଂସ୍କୃତିର ଜୀବନ ସ୍ପନ୍ଦନ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଇତ ବନ୍ଦାଣ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ନୌବାଣିଜ୍ୟ ଆମର ପରମ୍ପରା ସଂସ୍କୃତି ଆର୍ ଗରିମାମୟ ଅତୀତର ପରିଚୟ ଆଏ। ଆଜି ସାରା ରାଇଜେ ପବିତ୍ର କାର୍ତ୍ତିକ ପୂର୍ଣ୍ଣି ପାଲିତ ହେଉଛେ। ଗଲା ରାତସାରା ଜାଗା ଜାଗା ଭଜନ କୀର୍ତ୍ତନ ହୋଇଥିଲା। ତାର୍ ସାଙ୍ଗେ ଓଡ଼ିଶାର ପୂର୍ବାପାତି ନୌବାଣିଜ୍ୟକେ ସୁର୍ତ୍ତା କରିକରି ଲୋକେ ପହପହନୁ ନଦୀ ବନ୍ଦ ଆର୍ ଜୋର୍ମାନ୍କେ ବୁଡ଼ ପକେଇକରି କଦେଲ ପଟୁଆ କାଗଜ ଆର୍ ସୋଲ୍ଥି ତିଆରି ଡଙ୍ଗା ଭସେଇଛନ୍। ସେନ୍ତା ଧରମ ମାସ କାର୍ତ୍ତିକର ଉଜ୍ଜଲପଖର ଏକାଦଶୀନୁ ପୁନିତ ହେଉଥିବାର ପଞ୍ଚକ ବ୍ରତ ଆଜି ଶେଷ ହୋଇଛେ। ଏ ଅବସରରେ ଗୁଡ଼ିମାନ୍କେ ଲୋକେ ଦେବତାଙ୍କର ଦର୍ଶନ କରିଛନ୍। କାର୍ତ୍ତିକ ପୂର୍ଣ୍ଣି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରନ ଶ୍ରୀଜୀଉମାନେ ରାଜରାଜେଶ୍ୱର ସୁନାବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ହେତିର୍ଲାଗି ଶ୍ରୀମନ୍ଦିରନ ଶ୍ରଦ୍ଧାଳୁଙ୍କର ଖୁବ୍ ଭିଡ଼ ହୋଇଛେ। ସେଆଡ଼େ ଆଜି ପହପହନୁ ଲାଖ ଲାଖ ଶ୍ରଦ୍ଧାଳୁ ମହୋଦଧି ସାଙ୍ଗେ ଶ୍ୱେତଗଙ୍ଗା ନରେନ୍ଦ୍ର ମାର୍କଣ୍ଡେୟ ଆର୍ ଇନ୍ଦ୍ରଦୁମ୍ନ ତୀର୍ଥ ପୁଷ୍କରିଣୀନ ବୁଡ଼ୁ ପକେଇଥିଲେ। ସେଆଡ଼େ ପୁରୀନ ମାସେ ଧରିକରି ଚାଲିଥିବାର ହବିଷ୍ୟାଳିମାନଙ୍କର କାର୍ତ୍ତିକ ବ୍ରତ ଭିଲ୍ ଆଜି ଶେଷ ହୋଇଛେ। ପାରାଦୀପ ବନ୍ଦର ସାରା ଭାରତର ନୌବାଣିଜ୍ୟ କ୍ଷେତ୍ରକେ ଅର୍ଥନୈତିକ ସ୍ତରକେ ବରକସ କରୁଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ପାରାଦୀପ ବନ୍ଦରନ ଆଜି ହୋଇଥିବାର ବୋଇତ ବନ୍ଦାଣ ଉତ୍ସବଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ପାରାଦୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ପ୍ରବେଶ ପଥ ଆର୍ ଅର୍ଥନୀତିର କୋଣାର୍କ ଆଏ। 2025 ମସିହାତି ପଣ୍ୟ ପରିବହନ କ୍ଷମତା 150 ନିୟୁତ ଟନ୍କେ ପହଞ୍ଚେଇକରି ପାରାଦୀପ ବନ୍ଦର ଆଜି ଭାରତର ସବୁନୁ ବଡ଼ ବନ୍ଦରର ମାନ୍ୟତା ପାଇପାରିଛେ। ମେରିଟାଇମ୍ ଇଣ୍ଡିଆ ଭିଜନ 2030 ଅନୁସାରେ ବଛରକ 300 ନିୟୁତ ଟନ୍ ଆର୍ ବିକଶିତ ଭାରତ 2047 ଯୋଜନାଥି ପାରାଦୀପ ବନ୍ଦରକେ ଗୋଟେ ବଡ଼ ବନ୍ଦର ଭାବେ ଗଢ଼ାଯିବାର ସହିତ ପଣ୍ୟ ପରିବହନ କ୍ଷମତା 500 ନିୟୁତ ବଢ଼ାବା ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଗ୍ରୀନ ହାଇଡ୍ରୋଜେନ ହବ୍ ହେବା ପାଇଁ ଏ ପାରାଦୀପକୁ ଭାରତ ବର୍ଷର 3ଟି ବନ୍ଦର ଭିତରେ ଏଠି ସ୍ୱତନ୍ତ୍ର ଭାବରେ ଆମ ପାରାଦୀପକୁ ମଧ୍ୟ ଭାରତ ସରକାର ସ୍ୱତନ୍ତ୍ରତା ଏଇ ନିକଟରେ ଦେଇଛନ୍ତି। ସେଥିରେ ଆପଣଙ୍କର ଗ୍ରୀନ ହାଇଡ୍ରୋଜେନ ହବ୍ ହେବା ପାଇଁ ଯାଉଛି, ସେଥିରେ 40,000 କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ ହେବା ପାଇଁ ମଧ୍ୟ ଯାଉଛି। ଭାରତ ସରକାରଙ୍କର ଯେଉଁ ଉଦ୍ୟମରେ ନାପ୍ତା କ୍ରାକର ପ୍ରୋଜେକ୍ଟ ସହ ଡାଉନ ଷ୍ଟ୍ରିମ୍ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଯେଉଁ ଏଠି ପାରାଦୀପରେ ହେବା ପାଇଁ ଯାଉଛି, ଏଥିରେ 80,000 କୋଟି ଟଙ୍କାର ପୁଞ୍ଜି ନିବେଶ ଏ ପାରାଦୀପରେ କରାଯାଉଛି।
ସମ୍ବଲପୁର ସହର ସହିତ ଜିଲ୍ଲାର ସବୁଆଡ଼େ କାର୍ତ୍ତିକ ପୂର୍ଣ୍ଣି ପାଲିତ ହେଉଛେ। ପହପହନୁ ସମ୍ବଲପୁରର ମହାନଦୀ ଘାଟମାନଙ୍କୁ ଡଙ୍ଗା ଉହ୍ଲାବାରକେ ଲୋକଙ୍କର ଭିଡ଼ ଜମିଥିଲା। ସହରର ମନ୍ଦିରମାନଙ୍କୁ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିଲା। ଜାଗା ଜାଗା ହୋଇଥିବା ନାମଯଜ୍ଞ ଆଜି ବଢ଼ିଥିଲା। ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରନ ଚତୁର୍ଦ୍ଧା ମୂର୍ତ୍ତି ରାଜରାଜେଶ୍ୱର ବେଶଥି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ତେଲ ଆର୍ ଅଙ୍ଗନଦୀର ସଙ୍ଗମ ସ୍ଥଳ ରାମେଶ୍ୱର ସ୍ୱର୍ଣ୍ଣପ୍ରୟାଗ ଘାଟ ବିନ୍କା ପାପକ୍ଷୟ ଘାଟ ଆର୍ ବୀର ମହାରାଜପୁରର ହରିହର ଜୋର ସହିତ ଭିନ୍ ଭିନ୍ ଜାଗାନ ଲୋକେ ଡଙ୍ଗା ଭସେଇଥିଲେ। ଜିଲ୍ଲାର ଗୁଡ଼ିମାନଙ୍କେ ଭକ୍ତମାନଙ୍କର ଜବର ଭିଡ଼ ଲାଗି ରହିଥିଲା। ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାଡ଼ି ପୀଠ ରାମେଶ୍ୱର ପୀଠ ସହିତ ଦେବତାଙ୍କର ମନ୍ଦିର ଥି ଭକତମାନଙ୍କର ଭିଡ଼ ଦେଖିବାର୍କେ ମିଳିଥିଲା। ଦେବଗଡ଼ ସହରର ଗୋହିରି ବନ୍ଧନ ଲୁକେ ଡଙ୍ଗା ଭସେଇଥିଲେ। ଇତର ସାଙ୍ଗେ ଦେବଗଡ଼ ସହର ଆର୍ ଜିଲ୍ଲାର ଭିନ୍ ଭିନ୍ ମନ୍ଦିରମାନଙ୍କୁ ଭକ୍ତମାନଙ୍କର ଭିଡ଼ ହୋଇଥିଲା। କାର୍ତ୍ତିକ ପୂର୍ଣ୍ଣି ଅବସରରେ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଶୈବପୀଠ ଆର୍ ବରଗଡ଼ ଜିଲ୍ଲାର ନୃସିଂହନାଥ ନ ହଜାର ହଜାର ଶ୍ରଦ୍ଧାଳୁ ପାପନାଶିନୀ ଝର୍ଣ୍ଣା ନ ବୁଡ଼ ପକେଇକରି ମହାପୁରୁମାନଙ୍କର ଦର୍ଶନ କରିଥିଲେ। ଜୀବନର ଲକ୍ଷ୍ୟସ୍ଥଳକେ ପହଞ୍ଚିବାର ଲାଗି ଶିକ୍ଷା ହିଁ ବରକସ ମାଧ୍ୟମ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍। ରାଜଭବନଠାରେ ଆଜି ହୋଇଥିବା 17 ନମ୍ବର ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମଟି ରାଜ୍ୟପାଳ ଓଡ଼ିଶା ସହିତ ଭିନ୍ ଭିନ୍ ରାଜ୍ୟର ଯୁବ ପ୍ରତିନିଧିମାନଙ୍କ ସାଙ୍ଗେ ବିଚାର ବିନିମୟ କରିକରି ନିଜର ଅଧିକାର ଦାୟିତ୍ୱ ଆର୍ ସଶକ୍ତିକରଣ ଲାଗିଥିବାର ଭିନ୍ ଭିନ୍ ଯୋଜନା ବାବଦେ ଯୁଆନ ପିଢ଼ି ସଚେତନ ରହିବାରକେ ଆହ୍ୱାନ ଦେଇଛନ୍। ଇ ଅବସରରେ ରାଜ୍ୟପାଳ ସେମାନଙ୍କର ଶିକ୍ଷା ଭବିଷ୍ୟତ ଲକ୍ଷ୍ୟ ବାବଦେ ପଚାରିକରି ପରାମର୍ଶ ଭିଲ୍ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇ ବଛର ଖରିଫ ଋତୁ ବେଲ୍କେ ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ ସର୍ବନିମ୍ନ ସାହାଯ୍ୟ ଏମ୍ଏସ୍ପି ଅଏତକା 69 ଟଙ୍କା ଦିଆଯିବା ବୋଲି ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ବିଭାଗ ତରଫ ସୂଚନା ଦିଆଯାଇଛି। ବିଭାଗର ବିଜ୍ଞପ୍ତି ଅନୁସାରେ କ୍ୱିଣ୍ଟାଲ ପିଛା 3,100 ଟଙ୍କା ବଦଳେ 3,169 ଟଙ୍କା ଚାଷୀମାନଙ୍କୁ ଦିଆଯିବା। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା 3,199 ଟଙ୍କା ଦିଆଯିବା ବୋଲି ବିଭାଗ ତରଫ କୁହାଯାଇଛି। କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ବଢ଼ତି ଏମ୍ଏସ୍ପି 2,369 ଟଙ୍କା ସ୍ଥିର କରିଥିଲା ବେଲ୍କେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା 800 ଟଙ୍କା ଇନ୍ପୁଟ୍ ସବ୍ସିଡି ଯୋଗାଇ ଦେଇଛନ୍। ଦେଶର 25 ଲକ୍ଷ ପେନ୍ସନ୍ଭୋଗୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଲାଗି ମୁହଁ ଚିହ୍ନଟ ପ୍ରକ୍ରିୟା ଅପନେଇଛନ୍ ବୋଲି କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଆର୍ ପେନ୍ସନ୍ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍। ନୂଆଦିଲ୍ଲୀନ ଆଜି ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନର 4 ନମ୍ବର ଖେପ୍ ଶୁଭାରମ୍ଭ କରିକରି ମନ୍ତ୍ରୀ ଡକ୍ଟର ସିଂ କହିଛନ୍, ମଙ୍ଗୋଲିଆ ଆଉ ମାଲଦ୍ୱୀପ ସହିତ ବହୁତଟି ଦେଶ ଭାରତର ଏହି ଅଭିଯାନକେ ପ୍ରଶଂସା କରିଛନ୍। ଇ ମାସ ଶେଷ ତକ୍ ଅଭିଯାନ ସାରା ଦେଶେ ଜାରି ରହିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ଅଭିଯାନକେ ନେଇକରି ଲୋକଙ୍କୁ ସଚେତନ କରିବାର ଲାଗି ଗୋଟେ ବହି ଆର୍ ଗୋଟେ ଛୋଟ ସିନେମାକେ ମନ୍ତ୍ରୀ ଡକ୍ଟର ସିଂ ଉନ୍ମୋଚନ କରିଛନ୍। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫ ଭିନ୍ ଭିନ୍ କ୍ଷେତ୍ରଥି ନିରାପଦ ଅନ୍ତର୍ଭୁକ୍ତିକରଣ ଆଉ ଦାୟିତ୍ୱ ସହିତ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଲାଗି ଆଜି ଭାରତ ଏଆଇ ଶାସନ ମାର୍ଗଦର୍ଶିକାର ଉନ୍ମୋଚନ କରାଯାଇଛି। କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ୍ ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣାଙ୍କର ଉପସ୍ଥିତିଥି ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍। ଏହି ମାର୍ଗଦର୍ଶିକା ଦେଶେ ଅତ୍ୟାଧୁନିକ ନୂଆ ସୃଜନକେ ତହକାବାର ସହିତ ସୁରକ୍ଷିତ ଭାବେ ଏଆଇ ବିକାଶ ଆର୍ ବ୍ୟବହାର ଲାଗି ଗୋଟେ ବର୍କ ଶାସନ ଢାଞ୍ଚା ଯୋଗାଇଦେବା। ଆଜି ହେଉଛେ ଶିଖ ଧର୍ମର ସଂସ୍ଥାପକ ଆର୍ ପହେଲା ଗୁରୁ ଗୁରୁନାନକ ଦେବକର ଜୟନ୍ତୀ। ସାରା ଭାରତ ସହିତ ପୃଥିବୀର ଭିନ୍ ଭିନ୍ ଜାଗାନ ଗୁରୁନାନକ ଦେବକର ଜୟନ୍ତୀକେ ପ୍ରକାଶ ପରବ ଭାବେ ପାଳନ କରାଯାଏସି। ସମ୍ବଲପୁରର ମୁଦିପଡ଼ା ପାଞ୍ଚଗଛିଆ ଆର୍ ତିୱାରୀ ଗଲିର ଗୁରୁଦ୍ୱାରାନ ପ୍ରକାଶ ପରବ ପାଳନ କରାଯାଉଛେ। ପବିତ୍ର ଶିଖ ଧର୍ମର ପ୍ରତିଷ୍ଠାତାଙ୍କର ଜନ୍ମଦିନଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ବାର୍ତ୍ତାଥି କହିଛନ୍, ଗୁରୁନାନକର ଆଦର୍ଶ ଆର୍ ମୂଲ୍ୟବୋଧ ସମକୁ ଉତ୍ସାହିତ କରିବାର ସହିତ ମାର୍ଗଦର୍ଶନ ଦେଉଛି। ଇ ଉଲ୍ଗୁନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଖ ଭାଇ ବହେନମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଗୁରୁନାନକର ଜୀବନ ଆର୍ ବାଣୀ ସବୁବେଳେ ମାନବ ଜାତିକେ ଅମର ଜ୍ଞାନ ସହିତ ବାଟ ଦେଖାଉଛେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଖ ସମ୍ପ୍ରଦାୟର ଗୁରୁନାନକ ଦେବଜୀ ମହାରାଜଙ୍କୁ ପ୍ରଣାମ ଜଣାଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ବାର୍ତ୍ତାଥି କହିଛନ୍ ଯେ ଗୁରୁନାନକର ଉପଦେଶ ମଣିଷତ୍ୱ ସମାନତା ସତ୍ୟ ଆର୍ କରୁଣାର ବାଟ ଦେଖାସି। ନୂଆପଡ଼ା ବିଧାନସଭା ଉପନିର୍ବାଚନକେ ଆଉ 6 ଦିନ ବାକି ରହିଛେ। 3 ପ୍ରମୁଖ ରାଜନୈତିକ ଦଳ ସହିତ ଅଲଗା ଦଳ ଆର୍ ସ୍ୱାଧୀନ ପ୍ରାର୍ଥୀମାନଙ୍କ ତରଫ ଜୋରଦାର ପ୍ରଚାର ଚାଲିଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଉ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିର୍ବାଚନ ମଣ୍ଡଳୀର ଭିନ୍ ଭିନ୍ ଜାଗାନ ଆଜି ପ୍ରଚାର କରିଛନ୍। ବାଲିଯାତ୍ରା ଅବସରରେ ସୁବର୍ଣ୍ଣପୁର ମହାନଦୀ ଲଙ୍କେଶ୍ୱରୀ ଦହରାନ ଆନ୍ତଃଜିଲ୍ଲା ନୌଚାଳନା ପ୍ରତିଯୋଗିତା ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ 80 ଜଣ ଜୁଆନ ପିଲା ଏଥି ଭାଗ ନେଇକରି ନୌଚାଳନା କଳାକୌଶଳ ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାଟି ସୁବର୍ଣ୍ଣପୁର ଜିଲ୍ଲା 1 ନମ୍ବର ହୋଇଥିଲା ବେଳେ ବଲାଙ୍ଗୀର 2 ନମ୍ବର ଠାନ୍ ପାଇଛେ। କଟକର ଐତିହାସିକ ବାଲିଯାତ୍ରା ଆଜିଠାନୁ ହେଲା ମୂଲ, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପବିତ୍ର କାର୍ତ୍ତିକ ପୂର୍ଣ୍ଣି ଅବସରରେ ରାଇଜେ ନୌବାଣିଜ୍ୟ ପରମ୍ପରା ଅନୁସାରେ ନଦୀ ଆର୍ ବନ୍ଧମାନଙ୍କେ ଲୁକେ ଭସାଲେ ଡଙ୍ଗା। ପୁରୀ ଶ୍ରୀମନ୍ଦିର ନ ରାଜରାଜେଶ୍ୱର ସୁନାବେସ୍ତି ଦର୍ଶନ ଦେଲେ ମହାପୁରୁ। ଇ ବଛର ଖରିଫ ଋତୁ ଲାଗି ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ 69 ଟଙ୍କା ବଢ଼ାଇଲେ ସରକାର। ଆଉ ଦେଶେ ପାଲିତ ହେଉଛେ ଶିଖ ଧର୍ମଗୁରୁ ଗୁରୁନାନକଙ୍କ ଜୟନ୍ତୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।